आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुखिया खबर, राज्य कैबिनेटर बैठक थी पांचटा विभाग छटा प्रस्ताव के मिली मंजूरी। विधानसभा सूचना देले संसदीय व्यापार मंत्री। पुरी ने उद्घाटित वैश्विक शक्ति नेतृत्व सम्मेलनी 2025 ओडिशा 2036 मसीहा तक सबुज शक्ति केन्द्रस्थल हवा कहले मुख्यमंत्री। भुवनेश्वर आईष्ठान मूल है 7 नंबर ओडिशा राज्य पुस्तक महोत्सव। आउर श्राद्ध दिवस अवसर महान विप्लवी शहीद जय राजगुरु को राज्यवासी देले श्रद्धांजलि। भुवनेश्वर लोकसभा भवन मुख्यमंत्री मोहन चरण माझी अध्यक्षता गलाकाल राज्य कैबिनेट बैठक हो बैठक थी मत्स्य और प्राणी संपद स्वास्थ्य आईन बयनशिल्प और उच्चशिक्षा विभाग छटा प्रस्ताव के अनुमोदन विधानसभा आईज संसदीय व्यापार मंत्री मुकेश महालिंग सूचना दीछन। प्रमुख निष्पत्ति भितरे मुख्यमंत्री रेशम विकास योजना मुख्यमंत्री बयनशिल्प विकास योजना के राज्य सरकार नुआकर मूल कर मंत्री श्री महालिंग। ओडिशा 2036 मसीहा तक सबुज शक्ति केन्द्रस्थल हवा बोली मुख्यमंत्री मोहन चरण माझी कहिछन। पूरीन होइथिबा स्वच्छ ईंधन क्षेत्र थी भारत कार्यपंथा आउ अग्रणी भूमिका विषयवस्तु उपरे आधारित वैश्विक शक्ति नेतृत्व सम्मेलनी 2025 के उद्घाटन करी मुख्यमंत्री श्री माझी कहिछन, समृद्ध ओडिशा गठन लागि शक्ति जोगाण श्रृंखला के बरकस करबार लागि पदक्षेप नियाजाउछे। जीवाश्म ईंधन शक्ति उत्पादन आउ व्यवहार कम करबार लागि पदक्षेप नियाजाउछे। शक्ति क्षेत्र थी ओडिशा निजर भविष्यत पीढ़ी उपरे विनियोग करुछे। 2070 मसीहा तक ओडिशा शून्य अंगारकाम्ल निर्गमन लक्ष्य हासिल करबो बोली मुख्यमंत्री श्री माझी कहिछन।
पारादीप को भारत के 3 हाइड्रोजन हब्स में से एक के रूप में घोषित किया जा चुका है और शीघ्र ही इसे ग्रीन शिपिंग कॉरिडोर से जोड़ा जाएगा, जिससे क्षेत्र में उभरती इकाइयों को वैश्विक बाजारों तक पहुंचाने में निश्चित रूप से बहुत मदद मिलेगी। ये प्रयास मिलकर आने वाले वर्षों में ओडिशा के इस्पात और रासायनिक उद्योगों खड़े उत्पादों और प्रक्रिया की और तेजी से संक्रमण की दिशा में अग्रसर करेंगे।
सम्मेलनी थी केन्द्र अक्षय शक्ति मंत्री प्रहलाद जोशी जोग देकरी कहिछन, केन्द्र सरकार तरफ ओडिशा लागि 1.5 लाख सूर्यघर अनुमोदन कराइछे। इतार जरिए राज्य पाखापाखि 8 लाख लोक लाभ पाइबे। भारत स्वच्छ शक्ति परिवर्तन के बरकस करबार दिगे ओडिशार गुरुत्वपूर्ण भूमिका रहिछे बोली केन्द्रमंत्री श्री जोशी कहिछन।
हमको ये समझना होगा कि सोलार जनरेशन के लिए आपको बहुत ज्यादा पानी वगैरह नहीं चाहिए, पॉल्यूशन का इश्यू नहीं रहता है। तो एज फार एज दो वी नीड थर्मल, if you have the approach, balanced approach, then the cost of the energy that will come down like anything. जो हमारा investment देश में हो रहा है FDI, वो भी बहुत अच्छे ढंग से बढ़ रहे हैं। Nearly 12.67 billion dollar FDI has been received in RE sector as on 31st March 2025.
ଏହି ସମ୍ମିଳନୀ ଥି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ଆଉ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହିତ ଭିନ୍ ଭିନ୍ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଆଜି 7 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍ଘାଟନ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିନ୍ ଭିନ୍ ବହିଷ୍ଟଲ୍ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ଅଲଗାମାନେ ଉପସ୍ଥିତ ଅଛନ୍। ଡିସେମ୍ବର 17 ତାରିଖ ତକ ହେବାର ଥିବା ଏହି ମହୋତ୍ସବଟି 550ଟା ଷ୍ଟଲ୍ କରାଇଛି। ଏଥି 250 ପ୍ରକାଶକ ଆଉ ବହି ବିକ୍ରେତା ଯୋଗ ଦେଇଛନ୍। ବିଧାନସଭା ଶୀତ ଅଧିବେଶନର 9 ନମ୍ବର ଦିନେ ଆଜି ଗୃହ ସ୍ୱାଭାବିକ ଥିଲା। ପ୍ରଶ୍ନକାଳ ସମୟ ଥି ଗୃହ ମହିଳା ଆଉ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ପର୍ଯ୍ୟଟନ, ଅବକାରୀ ଆଉ ଆଇନ ବିଭାଗର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଗୃହନ ଆଜି 2ଟା ବିଭାଗର ଅତିରିକ୍ତ ଖର୍ଚ୍ଚା ଦାବି ବାବଦେ ଆଲୋଚନା ହୋଇଛି। ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଆଉ ସଂଖ୍ୟାଲଘୁ କଲ୍ୟାଣ ବିଭାଗର 531.75 କୋଟି ଟଙ୍କା ଆଉ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗର 4,329.44 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚା ଦାବି ଉପରେ ଆଲୋଚନା ହୋଇଥିଲା। ରାଇଜେ ସୁଭଦ୍ରା ଯୋଜନାର 3ଟା କିସ୍ତି ଥି ଏତକ ପାଖାପାଖି 3,00,000 ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାନ କହିଛନ୍। ଉପମୁଖ୍ୟମନ୍ତ୍ରୀ କହିଛନ୍, ଯୋଜନାଥି ସାମିଲ ହେବାର ଲାଗି 6,23,555 ଜନ ହିତାଧିକାରୀଙ୍କର ଆବେଦନ ବିଚାରାଧୀନ ରହିଛି। ଭିନ୍ ଭିନ୍ ମାନଦଣ୍ଡକେ ବିଚାର କରିକରି ଯୋଜନାନୁ ଏତକ 18,50,025 ଜନ ମହିଳାଙ୍କୁ ବାଦ୍ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ଆଜି ବିଭାଗରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଶ୍ରୀ ନାୟକ ଦାଦନ ପ୍ରବଣ ଇଲାକାମାନଙ୍କେ ମନରେଗା ଯୋଜନାର କାର୍ଯ୍ୟକାରିତା, ଶ୍ରମକାର୍ଡ ପଞ୍ଜିକରଣ, ତାର ଲାଭ ବଣ୍ଟନ, ରାଇଜେ ପେସାର କାର୍ଯ୍ୟାନ୍ୱୟନ ବାବଦେ ସମୀକ୍ଷା କରିଛନ୍। ମନରେଗା ଜରିଆ ପହିଲା 100 ଦିନ ଲାଗି 98 ଟଙ୍କା ଆଉ ପଛର 200 ଦିନ ଲାଗି 371 ଟଙ୍କା ଲେଖା ଅୟତ୍କା ସାହସ ଦେବାର୍କେ ମନ୍ତ୍ରୀ ଜୋର୍ ଦେଇଛନ୍। 2027 ମସିହା ତକ ସବୁ ଗାଁକେ ସଫା ପିଇବାର ପାଇଁ ଯୋଗାବାର କାମ ତୁର୍ତ୍ତି କରବାର୍କେ ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। ଭୁବନେଶ୍ୱର ବିଧାନସଭା ପରିସରରେ ଥିବା ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ବାଚସ୍କତି ସୁରମା ପାଢ଼ୀ, ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ବିଧାୟକମାନେ ଉପସ୍ଥିତ ରହିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କୁ ସାମାଜିକ ଗଣମାଧ୍ୟମ ବାର୍ତ୍ତାଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୟୀ ରାଜଗୁରୁଙ୍କ ତ୍ୟାଗ, ସାହସ ଆଉ ମାତୃଭୂମି ଲାଗି ବଳିଦାନ ସବୁବେଳେ ଫି ଓଡ଼ିଆକୁ ତଙ୍କା ବୋଲି କହିଛନ୍। ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ବୀର ହରେକୃଷ୍ଣପୂର୍ଣ୍ଣ ତାଙ୍କର ମହାପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଭାରତୀୟ ସମ୍ଭିଧାନର ମୁଖ୍ୟ କର୍ଣ୍ଣଧାର ଡକ୍ଟର ବିଆର୍ ଆମ୍ବେଦକରଙ୍କ 69ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାରା ଦେଶରେ ମହାପରିନିର୍ବାଣ ଦିବସ ପାଳନ କରାଯାଉଛି। ଦେଶ ନିର୍ମାଣଥି ଡକ୍ଟର ଆମ୍ବେଦକରଙ୍କ ଅବଦାନକେ ସୋର କରିକରି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ସଂସଦ ପରିସରରେ ହୋଇଥିବା କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍କତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ପ୍ରମୁଖ ଯୋଗ ଦେଇକରି ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଡକ୍ଟର ଆମ୍ବେଦକରଙ୍କ ଦୂରଦର୍ଶୀ ନେତୃତ୍ୱ, ନ୍ୟାୟ, ସମାନତା ଆଉ ସମ୍ଭିଧାନ ଲାଗି ଅଟଳ ପ୍ରତିବଦ୍ଧତା ଦେଶର ଯାତ୍ରାକେ ମାର୍ଗଦର୍ଶନ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇକରି ଆମ୍ବେଦକରଙ୍କ ସାମାଜିକ ନ୍ୟାୟ, ସମାନତା ଆଉ ମାନବିକ ମର୍ଯ୍ୟାଦା ଦିଗେ ତାଙ୍କର ଆଦର୍ଶ ଦେଶର ଗଣତନ୍ତ୍ର ଭିତ୍ତିଭୂମିକେ ସବୁବେଳେ ମଜବୁତ ରଖବା ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବା ଜାନୁଆରୀ ମାସେ ହେବା। ଇତା ଜରିଆ ଛାତ୍ରଛାତ୍ରୀମାନେ ପରୀକ୍ଷା ଆଘନୁ ତାଙ୍କର ମାନସିକ ଚାପ, ଡର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି December 1 ଆଇବା January 11 ତକ ମାଇ ଗଭ୍ ପୋର୍ଟାଲ୍ଠି ଅନ୍ଲାଇନ୍ ଏମ୍ସିକ୍ୟୁ ଆଧାରିତ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥି 6-12 ଶ୍ରେଣୀ ତକ ଛାତ୍ରଛାତ୍ରୀ, ଶିକ୍ଷକ ଆଉ ଅଭିଭାବକମାନେ ଭାଗ ନେଇପାରିବେ। ରାଇଜେ ଜଗନ୍ନାଥ ମହାପ୍ରଭୁଙ୍କ 60,426 ଏକର ଜମି ଚିହ୍ନଟ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାନ କହିଛନ୍। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ରାଜ୍ୟର 24 ଜିଲ୍ଲାର ବନ୍ଦୋବସ୍ତ ରେକର୍ଡ ଆଧାରଥି ଜଗନ୍ନାଥ ମହାପ୍ରଭୁଙ୍କ ଜମି ଚିହ୍ନଟ କରାଯାଇଛି। ଭୁବନେଶ୍ୱରର ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର 11 ନମ୍ବର ବୈଠକ ଆଜି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଏହି ଅବସରରେ 5 ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା। ସେଥିରେ ଭିତରୁ କେନ୍ଦ୍ର ସରକାରଙ୍କର 4G ପ୍ରକଳ୍ପଟି ରାଜ୍ୟ ଟେଡି ଯୋଗାଯୋଗ ନାଇଥିବା ଗାଁମାନଙ୍କୁ ମୋବାଇଲ୍ ଟାୱାର ସ୍ଥାପନ ବାବଦେ 4 ପ୍ରସ୍ତାବ ରହିଥିଲା। ସୁବର୍ଣ୍ଣପୁର ନୋଡାଲ ଅଧିକାରୀ ଆଉ ରାଜ୍ୟ ବେସାମରିକ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ ସୁବର୍ଣ୍ଣପୁର ଆସିକରି ଜିଲ୍ଲାରେ ଚାଲିଥିବା ସରକାରୀ ଯୋଜନା ଆଉ କାର୍ଯ୍ୟକ୍ରମମାନଙ୍କର ଅଗ୍ରଗତିର ସମୀକ୍ଷା କରିଛନ୍। ଏହି ଅବସରରେ ବିଭାଗର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକଟି ଶ୍ରୀ ଚକ୍ରବର୍ତ୍ତୀ ଯୋଜନାମାନଙ୍କର ପାଣ୍ଠି ବିନିଯୋଗର ବିଲ୍ ସମୀକ୍ଷା କରିଛନ୍। କଳାହାଣ୍ଡି ଜିଲ୍ଲା ପୁଲିସ୍ ତରଫୁ 63 ନମ୍ବର ଗୃହରକ୍ଷୀ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଭବାନୀପାଟଣା ରିଜର୍ଭ ପୁଲିସ୍ ପଡ଼ିଆନ ହୋଇଥିବା କାର୍ଯ୍ୟକ୍ରମଟି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦୋବ୍ରାକୋଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗୃହରକ୍ଷୀମାନଙ୍କର ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଆଉ ରାଜ୍ୟପାଳ ଗୃହରକ୍ଷୀମାନଙ୍କର ଉଦ୍ଦେଶ୍ୟ ଦେଇଥିବା ସମ୍ଭାଷଣ ପାଠ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବାର୍ତ୍ତା ବିଲ୍ ପଢ଼ାଯାଇଥିଲା। ଦେବଗଡ଼ ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ ମାସ ଆଜି ଉଦ୍ଯାପିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବିଭାଗର ଅଧିକାରୀ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ବାବଦେ ଗୋଟିଏ ସଚେତନତା କର୍ମଶାଳା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆ ଲକ୍ଷ୍ମୀ ଛକନ ଲକ୍ଷ୍ମୀଙ୍କର ମାଣବସା ପୂଜା ହୋଇଯାଇଛି। ଏହି ଅବସରରେ ମା' ଲକ୍ଷ୍ମୀଙ୍କର ମୂର୍ତ୍ତି ପୂଜା କରାଯାଉଛି। ପୂଜା ଉତ୍ତରୁ ପତିତ ପାବନ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ମା' ଲକ୍ଷ୍ମୀଙ୍କର ମୂର୍ତ୍ତି ସ୍ଥାପନ କରାଯିବା। ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ବଡ଼ବଗିଚାନ ଆଇବା January 18-22 ତାରିଖ ତକ ପ୍ରଧାନପାଟ ଉତ୍ସବ ଆୟୋଜନ କରାଯିବା। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାତି ଆଜି ହୋଇଥିବା ପ୍ରସ୍ତୁତି ବୈଠକଟି ଏହି ନିଷ୍ପଭି ନିଆଯାଇଛି। 5-ଦିନିଆ ଉତ୍ସବଟି ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା, କୃଷି ମେଳା, ଉଦ୍ୟାନ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେବା। ଉତ୍ସବକେ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ଲାଗି ବୈଠକଟି ଜିଲ୍ଲାପାଳ ଆହ୍ୱାନ ଦେଇଛନ୍। ରାଜ୍ୟର ବଡ଼ଭାଗୀ ଜାଗାନ ରାତିରେ ତାପମାତ୍ରା କମିକରି ଶୀତ ବଢ଼ିଛି। ଆଇବା 6 ଦିନ ତକ ପାଗ ଏନ୍ତା ରହିବା। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଆଉ କୋରାପୁଟନ ଆଇବା କାଲ ବହଲିଆ କୁହୁଡ଼ି ହେବା। ଝାରସୁଗୁଡ଼ା ଆର୍ ଅନୁଗୁଳନ ଜବର ଶୀତ ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେ ମୁଖ୍ୟ ଖବର ଫେର୍ ଘାଏ। ରାଜ୍ୟ କ୍ୟାବିନେଟ୍ର ବୈଠକରେ ପାଞ୍ଚଟା ବିଭାଗର ଛଅଟା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ବିଧାନସଭାର ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ପୁରୀନ ଉଦ୍ଘାଟିତ ହେଲା ବୈଶ୍ୱିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025। ଓଡ଼ିଶା 2036 ମସିହା ତକ ସବୁଜ ଶକ୍ତିର କେନ୍ଦ୍ରସ୍ଥଳ ହେବା କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଆଇଷ୍ଠାନୁ ମୂଲ ହେଲା 7 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଆଉ ଶ୍ରାଦ୍ଧ ଦିବସ ଅବସରରେ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କୁ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।